ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ ରାଷ୍ଟ୍ରପତି। ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ମନୋନୀତ। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ 24 ତାରିଖ ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଗତି କରିବାର ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା। ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଅଷ୍ଟିଓପୋରୋସିସ୍ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ 9 ବର୍ଗରେ 38 ଜଣଙ୍କୁ ବିଜେତା ଭାବେ ମନୋନୀତ କରାଯାଇଛି। 9 ବର୍ଗ ମଧ୍ୟରେ ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଜଳ ଉପଭୋକ୍ତା ସଂଘ, ନାଗରିକ ସମାଜ ଆଦି ଅନ୍ତର୍ଭୁକ୍ତ। ଶ୍ରେଷ୍ଠ ରାଜ୍ୟବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ, ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ବାବଦରେ ମାନପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ଅର୍ଥ ପ୍ରଦାନ କରାଯିବ। ଜଳ ପରିଚାଳନା ଏବଂ ସଂରକ୍ଷଣ ସମ୍ପର୍କରେ ଜାତୀୟ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ଏଭଳି ବ୍ୟାପକ ଅଭିଯାନକୁ ହାତକୁ ନେଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି। ଜିଏସ୍ଟି ପରିଷଦକୁ ସୁପାରିଶ କରାଯାଇଥିବା ନିଷ୍ପତ୍ତି ଅନୁସାରେ 5,00,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଏବଂ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟବୀମା ଉପରୁ ଜିଏସ୍ଟି ପ୍ରତ୍ୟାହାର କରାଯାଇଛି। ହେଲେ 5,00,000ରୁ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଉପରେ 18% ଜିଏସ୍ଟି ପୂର୍ବଭଳି ଲାଗୁ ରହିବ। ଏହାବ୍ୟତୀତ 20 ଲିଟର ପାଣି ବୋତଲ, ସାଇକେଲ ଏବଂ ନୋଟ୍ବୁକ୍ ଉପରେ ଜିଏସ୍ଟି 5% ହ୍ରାସ କରିବା ପାଇଁ ମନ୍ତ୍ରୀସ୍ତରୀୟ କମିଟି ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ଜିଏସ୍ଟି ସମ୍ପର୍କିତ ମନ୍ତ୍ରୀ ପରିଷଦର ବୈଠକ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପୁରୀ ହବିଷାଳୀ ବୃନ୍ଦାବତୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହବିଷାଳୀ ମା'ମାନଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ଶିବିର ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସରକାରଙ୍କ ପକ୍ଷରୁ ମା'ମାନଙ୍କ ପାଇଁ ମାଗଣାରେ ରହିବା ସହ ମହାପ୍ରସାଦ ସେବନ ଏବଂ ପୂଜାପାଠ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। କଟକ ଜିଲ୍ଲାରେ ଚଳିତ ବର୍ଷ ପାଇଁ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ପାତ୍ର ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି। ଧାନ ମଣ୍ଡିରେ ବିକ୍ରି କରିବାର 48 ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ମଣ୍ଡିରେ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସିସିଟିଭି କ୍ୟାମେରା ଓ ଗାଡ଼ିଗୁଡ଼ିକରେ ଜିପିଏସ୍ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଆସନ୍ତା ବୁଧବାର 23 ତାରିଖ ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା 24 ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଦାନା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
ଆଜି ଗୋଟିଏ ଘୂର୍ଣ୍ଣିବଳୟ କେନ୍ଦ୍ରଭୂତ ହୋଇକି ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ସୁଦ୍ଧା ଗୋଟିଏ ଲଘୁଚାପ କ୍ଷେତ୍ର ଅର୍ଥାତ୍ ଲୋ ପ୍ରେସର ଏରିଆ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଏହି ଲୋ ପ୍ରେସର ଏରିଆଟି ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି 22 ତାରିଖ ସକାଳ ସୁଦ୍ଧା ଗୋଟିଏ ଡିପ୍ରେସନରେ ପରିଣତ ହେବ ଏବଂ 23 ତାରିଖ ସକାଳେ ଗୋଟିଏ ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ତାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡ଼ 24 ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ଏବଂ ପଶ୍ଚିମ ଉପକୂଳର ଯେଉଁ ସମୁଦ୍ର ସେହିଠାରେ କେନ୍ଦ୍ରୀଭୂତ ହେବ। ଏହାର ତୀବ୍ରତା ଧୀରେ ଧୀରେ ବଢ଼ିବାକୁ ଲାଗିବ ଏବଂ ସବୁଠୁ ଅଧିକ ତୀବ୍ରତା ଗୋଟିଏ ସିଭିୟର ସାଇକ୍ଲୋନ୍ ଷ୍ଟର୍ମ ହିସାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିପାରେ। ଉଇଣ୍ଡ ସ୍ପିଡ୍ 100ରୁ 120 କିଲୋମିଟର ପ୍ରତି ଘଣ୍ଟା ରହିବାର ସମ୍ଭାବନା ରହିଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟଗତ ସୁବିଧାର ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱରଠାରେ ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରସ୍ତୁତ ରହିବା ଲାଗି ବୈଠକରେ ନିଷ୍ପଭି ନିଆଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ଏ ପକ୍ଷରୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଝାରସୁଗୁଡ଼ାଠାରେ ଅନୁଷ୍ଠିତ ଅଧିକାରୀସ୍ତରୀୟ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ବାତ୍ୟାର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଲୋକମାନେ ଆତଙ୍କିତ ନ ହେବା ଲାଗି ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ କଳାବଜାରୀ ଆଶଙ୍କା କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗ ପକ୍ଷରୁ ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥଳୀ ଯାଞ୍ଚ ସହ ଚଢ଼ଉ କରାଯିବ ବୋଲି କହିଛନ୍ତି। କଳାବଜାରୀ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ଏବଂ ନୀତି ଆୟୋଗର ସହଯୋଗୀ ଅନୁଷ୍ଠାନ ପିରାମାଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଉଦ୍ୟମ ନାମକ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ପ୍ରଥମେ ସର୍ଭେ କରି ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ଚିହ୍ନଟ କରିବା, ସେହି ପିଲାଙ୍କର ଅଭିଭାବକମାନଙ୍କ ସହ ପରାମର୍ଶ କରିବା, ପୁନଃ ପିଲାମାନଙ୍କୁ ସ୍କୁଲରେ ଅଧ୍ୟୟନ ପାଇଁ ବ୍ୟବସ୍ଥା କରିବା ଏହି ଉଦ୍ୟମ ପ୍ରୟାସର ଅଂଶବିଶେଷ। ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ ଦେଓପାଲି ପଞ୍ଚାୟତରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଧାରୁ ପାଠ ନ ଛାଡ଼ିବା ଲାଗି ବୁଝାଇଥିଲେ। ସମ୍ଭଲପୁର ମହାନଗର ନିଗମ ପକ୍ଷରୁ 24 ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଯିବ। ସହରରେ ଅପରାଧ ସଂଖ୍ୟା ହ୍ରାସ କରିବା, ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦେବା, ବେପରୁଆ ଗାଡ଼ିଚାଳନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ମିଶ୍ରଙ୍କ ରିପୋର୍ଟ।
200 meter ନିରୀକ୍ଷଣ କରିପାରୁଥିବା 10 ବଡ଼ କ୍ୟାମେରା ଲଗାଯିବ। 80 ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି, 10 ଫେସିଆଲ ରେକଗ୍ନାଇଜେସନ ସିସିଟିଭି ଏବଂ ଟ୍ରାଫିକ୍ ପରିଚାଳନା ପାଇଁ 12 ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି ବିଭିନ୍ନ ଛକରେ ଲାଗିବ। ଏହା ସହ ଆଗକୁ କିଭଳି ଅଧିକ ସଂଖ୍ୟାରେ ସିସିଟିଭି ଲଗାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି, ଫଳରେ ଆଗକୁ ଆବଶ୍ୟକ ହେଉଥିବା ସ୍ଥାନରେ ସହଜରେ ସିସିଟିଭି ଲଗାଯାଇପାରିବ। ଏନେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍ତି,
ଆମର ଟାଉନ୍ର ବିଭିନ୍ନ ଲୋକେସନ୍କୁ ସିସିଟିଭି କଭରେଜ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଆମର ଟ୍ରାଫିକ୍, ତା ସହିତ ଯୋଉ ଟ୍ରାଫିକ୍ର ନିୟମ ପାଳନ, ତା ସହିତ ଯୋଉ ସର୍ଭିଲାନ୍ସ ପଏଣ୍ଟ ଅଫ୍ ଭ୍ୟୁ ମଧ୍ୟ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଅଛି। ତାକୁ ଧରିକି ଅଲରେଡି ଆମର ଟେଣ୍ଡର ମହାନଗର ନିଗମ ପକ୍ଷରୁ କରାଯାଇଛି। ଏ ମାସରେ ସେଟା ଟେଣ୍ଡର ପ୍ରକ୍ରିୟା ଆମର ଫାଇନାଲ କରାଯିବ, ତାପରେ ଦେନ୍ ସେଟା କାମ ଆରମ୍ଭ ହେବ। ତ ମୁଖ୍ୟ ଉଦ୍ଦେଶ୍ୟ ଆମର ସିଟିଜେନ୍ସଙ୍କର ସୁରକ୍ଷା, ତା ସହିତ ଯୋଉ ଟ୍ରାଫିକ୍ ଅଛି ତାର ନିୟନ୍ତ୍ରଣ ଇଏ କରାଯାଉଛି।
ଅଷ୍ଟିଓପୋରୋସିସ୍ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ପାଳନ କରାଯାଉଛି। ଅଷ୍ଟିଓ ଅର୍ଥ ହାଡ଼ ଓ ପୋରୋସିସ୍ର ଅର୍ଥ ଛିଦ୍ରଯୁକ୍ତ। ଯେଉଁ ରୋଗୀଙ୍କର ହାଡ଼ ଛିଦ୍ରଯୁକ୍ତ ହୋଇଥାଏ ସାଧାରଣତଃ ଡାକ୍ତରମାନେ ଏହି ରୋଗକୁ ଅଷ୍ଟିଓପୋରୋସିସ୍ ବୋଲି କହିଥାନ୍ତି। ବିଶେଷ ଭାବରେ ବୟସ ବୃଦ୍ଧି ପାଇଲେ ଏବଂ ବଂଶଗତ ପ୍ରଭାବ ରହିଥିଲେ ଅଷ୍ଟିଓପୋରୋସିସ୍ ଲକ୍ଷଣ ଦେଖାଦେଇଥାଏ। ଅଷ୍ଟିଓପୋରୋସିସ୍ ରୋଗୀର ହାଡ଼ ଛିଦ୍ରଯୁକ୍ତ ହୋଇଥିବାରୁ ତାହା ଦୁର୍ବଳ ଏବଂ ଶକ୍ତିହୀନ ହୋଇଥାଏ। ଅଷ୍ଟିଓପୋରୋସିସ୍ ପୀଡ଼ିତ ଜଣେ ବ୍ୟକ୍ତିଠାରେ ଅଣ୍ଟା ବ୍ୟଥା ଏବଂ ମେରୁହାଡ଼ର କ୍ଷୟ ଆଦି ସ୍ୱାଭାବିକ ଲକ୍ଷଣ ଦେଖାଯାଏ। ଅଷ୍ଟିଓପୋରୋସିସ୍ ରୋଗରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି କ୍ଷୀର, ଦହି, ଛେନା ଆଦି କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଇବା ସହିତ ଶରୀରର ଓଜନକୁ ସନ୍ତୁଳିତ ରଖିବା ନିହାତି ଆବଶ୍ୟକ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ବର୍ଷ ଜାନୁଆରୀ ମାସ 3 ଆରମ୍ଭ ହେବ। ଧନୁଯାତ୍ରା ମହୋତ୍ସବକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ପାଇଁ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତଥର ବରଗଡ଼ ଧନୁଯାତ୍ରା 77 ପଦାର୍ପଣ କରିବ। ଧନୁଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ ଏବଂ କଳାକାରମାନଙ୍କ ଉତ୍କୃଷ୍ଟମାନର ନିଖୁଣ ଅଭିନୟ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜାନୁଆରୀ 13 ଦିନ ଧନୁଯାତ୍ରା ଶେଷ ହେବ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ ରାଷ୍ଟ୍ରପତି। ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ମନୋନୀତ। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ 24 ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଗତି କରିବାର ସମ୍ଭାବନା, ଭାରତୀୟ ପାଣିପାଗ ବିଭାଗର ସୂଚନା। ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଅଷ୍ଟିଓପୋରୋସିସ୍ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।